ପର୍ଶୁରାମ ସାହୁଙ୍କର ଗଳ୍ପ ଫୋନ୍ କଲ୍। ମୋବାଇଲ ଫୋନ୍ଟା ହଠାତ୍ ବାଜି ଉଠିଲା। ରାଜେନ୍ଦ୍ର ବାବୁ ଗଭୀର ନିଦରେ ଶୋଇଥିଲେ ବି ହଠାତ୍ ଧଡ଼ପଡ଼ ହୋଇ ଉଠି ପଡ଼ିଲେ। ରାତି କେତେ ହେବ ଠିକ୍ ଭାବେ ଜଣାପଡ଼ୁନଥିଲେ ବି ଶରୀରରେ ବିଦ୍ୟୁତ୍ ବେଗରେ ଏକ ଶିହରଣ ଖେଳିଗଲା। ଭାବିଲେ ପୁଅ ରବିଶଙ୍କର ବୋଧହୁଏ ଏତେ ରାତିରେ ଫୋନ୍ କରିଥିବ। ତରବରରେ ମୋବାଇଲ ଫୋନ୍ର ଗ୍ରୀନ୍ ବଟନ୍ଟାକୁ ଦବାଇଲେ ରାଜେନ୍ଦ୍ର ବାବୁ। ସ୍ନେହବଳା କଣ୍ଠରେ ଡାକିଲେ, ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ସେପଟୁ କୌଣସି ଉତ୍ତର ଆସିଲା ନାହିଁ। କାଳେ ତାଙ୍କର କଥା ସେପଟକୁ ଶୁଭୁନଥିବ, ସେଥିପାଇଁ ବଡ଼ ପାଟିରେ ଡାକିଲେ, ହ୍ୟାଲୋ ହ୍ୟାଲୋ। କହିବାକୁ ଲାଗିଲେ ସେ, ତଥାପି ଉତ୍ତର ନାହିଁ। କିଛି ସମୟ ପରେ ଘର ଭିତରେ ନେଟୱାର୍କ ପାଉନଥିବ ଭାବି ଭାବି ରାଜେନ୍ଦ୍ର ବାବୁ ବାହାରକୁ ଆସି ହ୍ୟାଲୋ ହ୍ୟାଲୋ ବୋଲି ଉଚ୍ଚ ସ୍ୱରରେ କହିଚାଲିଲେ। ଶୀତୁଆ ରାତି, ରାଜେନ୍ଦ୍ର ବାବୁଙ୍କ ହ୍ୟାଲୋ ହ୍ୟାଲୋ ଶବ୍ଦରେ ପାଖ ପଡ଼ିଶା ଲୋକେ ଉଠି ପଡ଼ିଲେ। ଅଯଥାରେ ସେମାନଙ୍କ ନିଦରେ ବ୍ୟାଘାତ କରିଥିବାରୁ ରାଜେନ୍ଦ୍ର ବାବୁଙ୍କ ଉପରେ ବିରକ୍ତ ହେଲେ। ରାଜେନ୍ଦ୍ର ବାବୁଙ୍କ ପିଲାଦିନର ସାଙ୍ଗ ମାଧବ ବାବୁ କିନ୍ତୁ ତାଙ୍କ ଦୁଃଖକୁ ଠିକ୍ ଠଉରାଇ ପାରିଥିଲେ। ରାଜେନ୍ଦ୍ର ବାବୁଙ୍କୁ ଅନେକ ବୁଝାସୁଝା କରି ସେ ଘର ଭିତରକୁ ନେଲେ। ତାଙ୍କୁ କେତେ ନେହୁରା ହୋଇ ଶୋଇପଡ଼ିବାକୁ ଅନୁରୋଧ କଲେ ମାଧବ ବାବୁ, ହେଲେ ରାଜେନ୍ଦ୍ର ବାବୁଙ୍କୁ ନିଦ ଆସୁନଥିଲା। ଆଖି ଆଗରେ ଝଲସି ଉଠୁଥିଲା ପୁଅର କରୁଣ ମୁହଁ, କେତେ ସରଳ ନିରୀହ ନିଷ୍କପଟ, ସତେ ଯେମିତି ଅବିକଳ ତା ମାଆର ମୁହଁକୁ ଛଡ଼େଇ ଆଣିଛି ରବିଶଙ୍କର। ଜନ୍ମ ଦେଲା ପରେ ବର୍ଷ ଦୁଇଟାରେ ଆରପାରିକୁ ଚାଲିଗଲା ତା ମା। କି ଜ୍ୱର ହେଲା ଯେ ଔଷଧପତ୍ର କିଛି ମାନିଲା ନାହିଁ, ଶେଷରେ ଆରପାରିକୁ ଚାଲିଗଲା। ସାଇ ଭାଇରେ ସମସ୍ତେ କହିଲେ ରାଜେନ୍ଦ୍ର ବାବୁଙ୍କୁ ଦ୍ୱିତୀୟ ବିବାହ କରିବାକୁ, ହେଲେ ସେ କାହାରି କଥା ଶୁଣିଲେ ନାହିଁ। ତାଙ୍କର ଏକାଜି ଥିଲା, ଛୁଆ ମା ଛଣ୍ଡ ହୋଇଛି, ବାପ ସ୍ନେହରୁ ବଞ୍ଚିତ କରିବେ କିପରି। ସମୟକ୍ରମେ ତାକୁ 10 ବର୍ଷ ହେଲା ପରେ ରାଜେନ୍ଦ୍ର ବାବୁଙ୍କର ମା ବି ସେପାରିକୁ ଚାଲିଗଲେ। ତଥାପି ଭାଙ୍ଗି ପଡ଼ିଲେ ନାହିଁ ରାଜେନ୍ଦ୍ର ବାବୁ। ପୁଅକୁ ବାପା ମାଆର ସ୍ନେହ ଦେଇ ବଢ଼ାଇବାକୁ ଲାଗିଲେ। ଖୁବ୍ ଭଲ ପଢ଼ୁଥିଲା ରବିଶଙ୍କର। ସ୍କୁଲ ଶିକ୍ଷା ପରେ କଲେଜ ଗଲା ଦିନଠାରୁ ସେ ହଷ୍ଟେଲରେ ରହିଲା। ରାଜେନ୍ଦ୍ର ବାବୁ ମାସରେ 2 ଥର ହଷ୍ଟେଲକୁ ନଗଲେ ରହିପାରନ୍ତି ନାହିଁ। ପୁଅ ପାଇଁ ପାଣି ପରି ପଇସା ଖର୍ଚ୍ଚ କରିଛନ୍ତି, ଏପରିକି ପୁଅର ପାଠପଢ଼ା ପାଇଁ ନିଜର ପୈତୃକ ସମ୍ପତ୍ତି ବିକ୍ରି କରିବାକୁ ମଧ୍ୟ ସେ ପଛେଇ ନଥିଲେ। ରବିଶଙ୍କର ସଫ୍ଟୱେୟାର ଇଞ୍ଜିନିୟର ଭାବେ ପ୍ରଥମେ ବାଙ୍ଗାଲୋରରେ ଚାକିରି କଲା, ବର୍ଷକ ପରେ ଆମେରିକା ଚାଲିଗଲା। ଆମେରିକା ଯିବା ପୂର୍ବରୁ ଅବଶ୍ୟ ବାପାଙ୍କୁ ମୋବାଇଲ ଫୋନ୍ଟିଏ ଦେଇଯାଇଥିଲା। ଯିବାର କିଛିଦିନ ପର୍ଯ୍ୟନ୍ତ ଠିକ୍ ଭାବେ ଫୋନ୍ କରୁଥିଲା। ନୂଆ ଜାଗା, ସେଠାକାର ଲୋକଙ୍କର ଚାଲିଚଳନ, ଆଚାର ବ୍ୟବହାର, ଖାଦ୍ୟ, ବେଶ ପୋଷାକ ଓ ସଂସ୍କୃତି ସମ୍ପର୍କରେ ପ୍ରତିଦିନ ବାପାଙ୍କ ସହିତ ଘଡ଼ିଏ ନ ଗପିଲେ ସେ ରହିପାରେ ନାହିଁ। ବାପାଙ୍କ ଆକାଉଣ୍ଟକୁ ମୋଟାଙ୍କର ଟଙ୍କା ମଧ୍ୟ ପଠାଇ ଦେଉଥିଲା ସେ। ବାପ ପୁଅର କଥାବାର୍ତ୍ତା ଗାଁ ଯାକର ଆଲୋଚନା ହୁଏ। ସେହି ପୁଅର ହଠାତ୍ କ'ଣ ହେଲା ଯେ ବର୍ଷେ ହେଲାଣି କଥା ନାହିଁ, ବାର୍ତ୍ତା ନାହିଁ। କେଉଁ ବାପ ଏକଥା ଧୈର୍ଯ୍ୟ ଧରି ରହିପାରିବ? କେହି କେହି କହନ୍ତି ବୋଧହୁଏ ଆମେରିକାରେ କେଉଁ ଝିଅର ପାର୍ଲର ସେ ପଡ଼ିଯାଇଛି, ନହେଲେ ରବିଶଙ୍କର ଭଳି ପିଲା ତା ବାପାଙ୍କୁ କ'ଣ ଭୁଲିପାରିବ। ଆଉ କେହି କେହି କହନ୍ତି ପିଲାମାନେ ବଡ଼ ହେଲା ପରେ ପ୍ରଥମେ ପ୍ରଥମେ ଏମିତି ଘର ସହିତ ସମ୍ପର୍କ ରଖନ୍ତି, ଆଉ ତାପରେ ସବୁ ଭୁଲିଯାଆନ୍ତି। କି ବାପ, କି ପୁଅ, କିଏ କାହାର? କେହି କେହି କହନ୍ତି ବୋଧେ କିଛି ଅଘଟଣ ଘଟିଯାଇଛି। ଖବରକାଗଜ ଦୈନିକ ମଗାନ୍ତି ରାଜେନ୍ଦ୍ର ବାବୁ, ଦେଖନ୍ତି ଦେଶ ବିଦେଶର ଖବର, କିନ୍ତୁ ଆମେରିକା ସମ୍ପର୍କିତ ପ୍ରତ୍ୟେକ ଖବରକୁ ସେ ଆମୂଳଚୂଳ 2-3 ଥର ପଢ଼ନ୍ତି। ଦିନେ ଖବରକାଗଜରେ ଦେଖିଲେ ଆମେରିକାରେ ଅର୍ଥନୈତିକ ସଙ୍କଟ, ଭାରତୀୟ ସଫ୍ଟୱେୟାର ଇଞ୍ଜିନିୟରମାନଙ୍କୁ ସ୍ୱଦେଶ ଫେରିବାକୁ ହେବ। ସେଦିନ ରାଜେନ୍ଦ୍ର ବାବୁ ଖୁସି ହୋଇଯାଇଥିଲେ, ଭାବିଲେ ତାଙ୍କ ପୁଅ ଏଥରକ ଭାରତକୁ ଫେରିଆସିବ ନିଶ୍ଚୟ। ଏଥର ପୁଅ ଆସିଲେ ହାତକୁ ଦିହାତ କରିଦେବେ ଆଉ କହିବେ, ବାପାରେ ସେ ଆମର ସେ ଆମେରିକା ଯିବା ଦରକାର ନାହିଁ। କିନ୍ତୁ ସେଭଳି କିଛି ହେଲା ନାହିଁ। ମୋବାଇଲ ଫୋନ୍ଟିକୁ ଚାହିଁ ଚାହିଁ ସେ ଗୋଟିଏ ବର୍ଷ କଟେଇ ଦେଇଛନ୍ତି। ସବୁଦିନ ରାତିରେ ଶୋଇବାକୁ ଗଲାବେଳେ ଅଜଣା ଶିହରଣରେ ତାଙ୍କ ଛାତି ଥରି ଉଠେ, ଆଖିରୁ 2 ଧାର ଅମାନିଆ ଲୁହ ଆପେ ଆପେ ଝରିଯାଏ। ସେ ମୋବାଇଲ ଫୋନ୍କୁ ନିରୀକ୍ଷଣ କରନ୍ତି, ଦେଖନ୍ତି ପୁଅର ଫଟୋଟିକୁ, ଭାବନ୍ତି ଏଇ ପୁଅ ପାଇଁ ସେ ଦ୍ୱିତୀୟ ବିବାହ କରିନାହାନ୍ତି। କାଳେ ପୁଅର କିଛି ଅସୁବିଧା ହେବ ଏଇ ଆଶଙ୍କାରେ ନିଃସଙ୍ଗ ଜୀବନ ବିତାଇ ଦେଇଛନ୍ତି। ଯୁବାବସ୍ଥାରୁ ମଧ୍ୟ ପୁଅ ପାଇଁ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟକୁ ସେ ଭୁଲିଛନ୍ତି। କିନ୍ତୁ ସେ ପୁଅ କ'ଣ କଲା? ଝରି ପଡ଼ୁଥିବା ଲୁହକୁ ନିଜ ହାତରେ ପୋଛି ନେଇ ମନକୁ ବୁଝାଇ ଦିଅନ୍ତି। ତାଙ୍କ ପୁଅ ଆମେରିକାରେ ରହୁ ବା ଭାରତରେ, ପୁଅ ତ ତାଙ୍କରି, ତାର କିଛି ଅମଙ୍ଗଳ ସେବା ଚିନ୍ତା କିପରି କରିବେ? ଏହିପରି ଭାବୁ ଭାବୁ ତାଙ୍କ ଆଖି ଲାଗିଗଲା। ପରଦିନ ଡାକପିଅନ ଚିଠିଟିଏ ଆଣିଦେଲା। ଆନନ୍ଦରେ ଗଦଗଦ ହୋଇ ଖୋଲି ପଢ଼ିବାକୁ ଲାଗିଲେ ରାଜେନ୍ଦ୍ର ବାବୁ। ସେଥିରେ ଲେଖା ଥିଲା, ବାପା ପ୍ରଣାମ ଗ୍ରହଣ କରିବ, ମୁଁ ଏଠାରେ ଭଲରେ ଅଛି। ଏଠାରେ ମୋର ମୋବାଇଲ ଫୋନ୍ଟି ଚୋରି ହୋଇଗଲା। ଆପଣଙ୍କ ମୋବାଇଲ ନମ୍ବରଟି ଭୁଲି ଯାଇଥିବାରୁ ମୁଁ ଆପଣଙ୍କ ପାଖକୁ ବହୁତ ଦିନ ହେବ ଫୋନ୍ କରିପାରୁନାହିଁ। ଆଉ ଗୋଟିଏ ଅତି ଖୁସିର ଖବର ହେଲା ଯେ ଏଠାରେ ମୋର ବାହାଘର ସରିଯାଇଛି। ସେଇ ଝିଅଟି ଆମେରିକାରେ ଏଠି ମୋ ସହିତ ଏକା ଅଫିସରେ କାମ କରେ। ଗତ ସପ୍ତାହରେ ଆମ ଦୁହିଁଙ୍କର ହଠାତ୍ ବିବାହ ହୋଇଗଲା ଯେ ମୁଁ ଆପଣଙ୍କୁ ଜଣାଇ ପାରିଲି ନାହିଁ। ମୁଁ ଆପଣଙ୍କୁ ଯିବି ଓ ଆପଣଙ୍କୁ ଏଠାକୁ ନେଇ ଆସିବି। ଆପଣ ମଧ୍ୟ ଆମ ସହିତ ଆମେରିକାରେ ରହିବେ। ନିଜେ ନିଷ୍ପତ୍ତି ନେଇ ବିବାହ କରିଥିବାରୁ ମୋତେ କ୍ଷମା କରିଦେବେ। ଚିଠି ପଢ଼ିଲା ପରେ ସତେ ଯେମିତି ରାଜେନ୍ଦ୍ର ବାବୁଙ୍କ ପାଦ ତଳର ମାଟି ଖସି ଯାଉଥିଲା। କାହାକୁ କହିବେ, କେମିତି କହିବେ, କ'ଣ ବା କହିବେ, ଏମିତି ଅନେକଗୁଡ଼ିଏ ପ୍ରଶ୍ନର ଚକ୍ରବ୍ୟୁହ ମଧ୍ୟରେ ତାଙ୍କର ମନ ଆନ୍ଦୋଳିତ ହେବାକୁ ଲାଗିଲା। ଆଖିରୁ ଧାର ଧାର ଅମାନିଆ ଲୁହ ବହି ଚାଲିଲା। ତାଙ୍କର ସମସ୍ତ ଆଶା ଯେମିତି ପାଣି ଫୋଟକା ପରି ମିଳେଇ ଯାଉଥିଲା। ପରଦିନ ସକାଳେ ଗାଁଟା ସାରା ହୁରି ପଡ଼ିଗଲା। ରାଜେନ୍ଦ୍ର ବାବୁଙ୍କ ଘରଦ୍ୱାର ମେଲା, ସେ କିନ୍ତୁ ନଥିଲେ। ସାହି ଭାଇମାନେ ବହୁତ ଖୋଜାଖୋଜି କଲେ, ହେଲେ ତାଙ୍କର କିଛି ପତ୍ତା ମିଳିଲାନି। ତାଙ୍କ ରୁମ୍ର ବେଡ୍ ଉପରେ ପଡ଼ିଥିଲା ପୁଅ ପଠାଇଥିବା ଚିଠି ଓ ତାଙ୍କର ସେ ମୋବାଇଲ ଫୋନ୍ଟା। ଗାଁଟା ଯାକର ଲୋକେ ତାଙ୍କ ଘରେ ରୁଣ୍ଡ ହୋଇଯାଇଥିଲେ, କୁହାକୁହି ହେଉଥିଲେ, ଆହା ଦେଖିଲ ତ ଏମିତିକା ବାପାକୁ କେମିତି ସମ୍ମାନ ଦେଲା ପୁଅ, ଯେଉଁ ପୁଅ ପାଇଁ ନିଜ ଜୀବନକୁ ତିଳ ତିଳ କରି ଜାଳି ସବୁ ସ୍ନେହ ଶ୍ରଦ୍ଧା ଓ ସୁଖ ସେ ଅଜାଡ଼ି ଦେଇଥିଲେ, ସେଇ ପୁଅ ଶେଷରେ ଏହା କଲା। ବୁଢ଼ାଟା ଲୋକଲଜ୍ଜାରେ ବୋଧହୁଏ ଗାଁ ଛାଡ଼ି କୁଆଡ଼େ ପଳାଇ ଯାଇଛି। ଶୀତ ସକାଳର ସୂର୍ଯ୍ୟ ଧୀରେ ଧୀରେ ମୁଣ୍ଡ ଉପରକୁ ଉଠି ଆସୁଥିଲା। ବେଡ୍ ଉପରେ ଥିବା ମୋବାଇଲ ଫୋନ୍ଟା ସେମିତି ମଝିରେ ମଝିରେ ବାଜି ଉଠୁଥାଏ। ସତେ ଯେମିତି ସେ ଫୋନ୍ ଥଟ୍ଟା କରି କହୁଥାଏ, ଜୀବନ ଯୁଦ୍ଧରେ ତୁମେ ହାରିଯାଇଛ ରାଜେନ୍ଦ୍ର।